आकाशवाणी ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ରାଜସ୍ଥାନ ଏବଂ ହରିୟାଣାକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସାହସ, ବୀରତ୍ୱ ଏବଂ ବଳିଦାନ ବଳରେ ସୀମା ସୁରକ୍ଷା ବାହିନୀ ଦେଶର ସୁରକ୍ଷାକୁ ସୁଦୃଢ଼ କରିଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମିଆଁମାରକୁ ମାନବିକ ସହାୟତା ସ୍ୱରୂପ 2200 ଟନ୍ ଚାଉଳ ପଠାଇଲା ଭାରତ। ବିଦ୍ରୋହୀଙ୍କ ଭୟରେ ରାଜଧାନୀ ଡାମାସ୍କସ୍ ଛାଡ଼ିଲେ ସିରିଆ ରାଷ୍ଟ୍ରପତି। ଏବଂ ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ 10 ୱିକେଟ୍ରେ ବିଜୟୀ, ସିରିଜ୍ 1-1ରେ ସମାନ ସ୍ତରରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ହରିୟାଣା ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଜୟପୁର ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ଜାଗ୍ରତ ରାଜସ୍ଥାନ ବିଶ୍ୱ ସମ୍ମିଳନୀ 2024ର ଉଦ୍ଘାଟନ କରି ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ପାନିପତଠାରେ ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ମାଟ୍ରିକ୍ ପାସ୍ କରିଥିବା 18-70 ବର୍ଷ ବୟସର ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳରେ ହରିୟାଣାର କର୍ଣ୍ଣାଲଠାରେ ଥିବା ମହାରାଣା ପ୍ରତାପ ହର୍ଟିକଲଚର ୟୁନିଭର୍ସିଟିର ମୁଖ୍ୟ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଉଦ୍ୟାନ କୃଷିର ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ ନିମନ୍ତେ ବ୍ୟବସ୍ଥା ରହିଛି। ସାହସ, ବୀରତ୍ୱ ଏବଂ ବଳିଦାନ ବଳରେ ସୀମା ସୁରକ୍ଷା ବାହିନୀ 6 ଦଶନ୍ଧି ଧରି ଦେଶର ସୀମା ସୁରକ୍ଷାକୁ ସୁଦୃଢ଼ କରିପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଯୋଧପୁରଠାରେ ସୀମା ସୁରକ୍ଷା ବଳର 60ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି 1965 ମସିହାରୁ ପୂର୍ବ ଏବଂ ପଶ୍ଚିମ ସୀମାକୁ ସୁରକ୍ଷିତ ରଖିବା ପାଇଁ ବିଏସ୍ଏଫ୍ ସଫଳତା ହାସଲ କରିଛି। 25ଟି ବାଟାଲିୟନ୍ରୁ ଆରମ୍ଭ ହୋଇଥିବା ସୀମା ସୁରକ୍ଷା ବଳର କଳେବର ଇତିମଧ୍ୟରେ ବୃଦ୍ଧି ପାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଅନୁପ୍ରବେଶ ରୋକିବା, ନକଲି ନୋଟ୍ ସହିତ ସୀମାରେ ଦେଶ ବିରୋଧୀ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ବିଏସ୍ଏଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ଦୃଶ୍ୟପଟ୍ଟରେ ବଡ଼ ଧରଣର ପରିବର୍ତ୍ତନ ଆସିପାରିଛି। ସୀମାରେ ଭିତ୍ତିଭୂମି ସୁଦୃଢ଼ ହେବା ସହ ପ୍ରତିବର୍ଷ ବଜେଟ୍ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ସୀମାନ୍ତ ଗ୍ରାମର ନାଗରିକମାନେ ସମ୍ମାନ, ରୋଜଗାର ଏବଂ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ନ ହେବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରାୟ 3000 ସୀମାନ୍ତ ଗ୍ରାମରେ ପରୀକ୍ଷାମୂଳକ ଭାବେ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ସୀମା ସୁରକ୍ଷା ବାହିନୀ ଦ୍ୱାରା ପ୍ରସ୍ତୁତ ପ୍ୟାରେଡ୍ରେ ନିରୀକ୍ଷଣ କରିଥିଲେ। ଏହି ଅବସରରେ ଉତ୍କୃଷ୍ଟ ସେବା ପାଇଁ ବୀରତା ପୁରସ୍କାର ଏବଂ ପୁଲିସ୍ ସେବା ପଦକ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିଛନ୍ତି। ମିଆଁମାରକୁ ମାନବିକ ସହାୟତା ସ୍ୱରୂପ ଭାରତ 2200 ଟନ୍ ଚାଉଳ ପଠାଇଛି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ଆକ୍ଟ ଇଷ୍ଟ ନୀତି ଆଧାରରେ ଭାରତ ମିଆଁମାରକୁ ତା'ର ସହଯୋଗର ହାତ ବଢ଼ାଇଛି। ସୂଚନାଯୋଗ୍ୟ, ମିଆଁମାରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଗତବର୍ଷ 1052 ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଏହା ଯଥେଷ୍ଟ ଅଧିକ। ଏହି ବିସ୍ଫୋରଣରେ ବିଶେଷ ଭାବରେ 20% ଶିଶୁ ମୃତାହତ ହୋଇଥିବା ଏକ ଆକଳନରୁ ଜଣାଯାଇଛି। ସେନାବାହିନୀର ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଗତକାଲି ଉଦ୍ଦାମପୁରସ୍ଥିତ ଉତ୍ତର କମାଣ୍ଡ ହେଡ୍କ୍ୱାର୍ଟରଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏଥିରେ ଜଳ, ସ୍ଥଳ ଓ ଆକାଶ ତିନି ବାହିନୀର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଆକାଶବାଣୀ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ଜମ୍ମୁ କାଶ୍ମୀର ଏବଂ ଲଦାଖର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ପଦାତିକ ବାହିନୀର ବରିଷ୍ଠ ଅଧିକାରୀ, ବାୟୁସେନା, ନୌସେନା ଏବଂ ଇଣ୍ଡୋ ତିବ୍ଦତ ସୀମା ସୁରକ୍ଷା ପୁଲିସ୍ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ତିନି ବାହିନୀର ମିଳିତ ଦକ୍ଷତାକୁ ବୃଦ୍ଧି କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଚୀନ୍ ଏବଂ ଭାରତ ମଧ୍ୟରେ ଥିବା ଅନ୍ତର୍ବିବାଦର ଫଳସ୍ୱରୂପ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାକୁ ସୁରକ୍ଷା ଦେବା ନିମନ୍ତେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରସାରଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ କହିଛନ୍ତି, ଦୂରଦର୍ଶନର ୱେବ୍ ଓଟିଟି ପ୍ଲାଟଫର୍ମ ପରିବାରର ସମସ୍ତ ସଦସ୍ୟଙ୍କୁ ଏକ ସୁସ୍ଥ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପ୍ରଦାନ କରିବ। ସାର୍ବଜନୀନ ପ୍ରସାରଣକାରୀଙ୍କୁ ଏକା ସମୟରେ ବହୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଅହମ୍ମଦାବାଦ ଦୂରଦର୍ଶନ ଗସ୍ତ ସମୟରେ ସେ କହିଛନ୍ତି, ଦର୍ଶକଙ୍କୁ ଦୂରଦର୍ଶନର ପୁରୁଣା ଲୋକପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସିରିଆର ରାଷ୍ଟ୍ରପତି ବସର ଅଲ୍ ଅସାଦ ବିଦ୍ରୋହୀଙ୍କ ଭୟରେ ରାଜଧାନୀ ଡାମାସ୍କସ୍ ଛାଡ଼ି ଏକ ଅଜ୍ଞାତବାସରେ ଅଛନ୍ତି। ଗଣମାଧ୍ୟମ ସୂଚନା ଅନୁସାରେ ଯୁଦ୍ଧ ବିଧ୍ୱସ୍ତ ସିରିଆରେ ବିପକ୍ଷ ବିଦ୍ରୋହୀମାନେ ଆଜି ରାଜଧାନୀ ଦଖଲ କରିଛନ୍ତି। ସିରିଆରେ 2011 ଚାଲିଆସୁଥିବା ଗୃହଯୁଦ୍ଧର ପରିଣାମ ସ୍ୱରୂପ ଦେଶରେ ଅରାଜକତା ପରିସ୍ଥିତି ସୃଷ୍ଟି ହେବାରୁ ରାଷ୍ଟ୍ରପତି ଅସଦଙ୍କୁ ଏହି ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଛି। ସେହି ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ବହୁଳ ଭାବରେ ବାଧାପ୍ରାପ୍ତ ହୋଇଛି। ସିରିଆର ପଡ଼ୋଶୀ ରାଷ୍ଟ୍ର ଲେବାନନ ବେରୁଟ୍କୁ ଛାଡ଼ି ତା'ର ସମସ୍ତ ସୀମାନ୍ତ ସଡ଼କଗୁଡ଼ିକୁ ଅବରୋଧ କରିଛି। ଜୋର୍ଡାନ୍ ମଧ୍ୟ ତା'ର ସୀମାକୁ ଅବରୋଧ କରିବା ନିମନ୍ତେ ପଦକ୍ଷେପ ନେଇଛି। ସିରିଆରେ ସଂଗଠିତ ବିଦ୍ରୋହୀ ଓ ଶାସକ ସେନା ଗୋଷ୍ଠୀଙ୍କ ମଧ୍ୟରେ ଯୁଦ୍ଧ ଗତମାସ 27 ଅଧିକ ତୀବ୍ର ହୋଇଛି। ଭାରତର ଏକକ ଅର୍ଥ ପ୍ରଦାନ ବା UPI ବ୍ୟବସ୍ଥା ଲାଗୁ ହେବା ଫଳରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। IIM ଏବଂ ISB ର ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରତ୍ୟେକ କ୍ରେଡିଟ୍ ସୁବିଧା ପାଉଥିବା ଗ୍ରାହକମାନେ ପ୍ରଥମଥର ପାଇଁ ବିଶେଷ ଭାବରେ ଉପକୃତ ହୋଇପାରିବେ। ମୁକ୍ତ ବ୍ୟାଙ୍କ ସେବା ଏବଂ ଡିଜିଟାଲ ଅର୍ଥ ପ୍ରଦାନ ବ୍ୟବସ୍ଥା ଭାରତ ତଥା ବିଦେଶରେ ଫିନ୍ଟେକ୍ ବ୍ୟବସ୍ଥା ପ୍ରଚଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ମାଧ୍ୟମରେ ଖିଲାପି ହାର କମାଯାଇପାରିବ ଏବଂ ଡିଜିଟାଲ କାରବାର ମଧ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇପାରିବ। ଏହି UPI ବ୍ୟବସ୍ଥା 2016 ଭାରତରେ କାର୍ଯ୍ୟକାରୀ ହୋଇଆସୁଛି। ଏହା ମାଧ୍ୟମରେ 300 ନିୟୁତ ବ୍ୟକ୍ତିବିଶେଷ ଏବଂ 50 ନିୟୁତ ବ୍ୟବସାୟୀ ବିନା ସିମ୍ରେ ଡିଜିଟାଲ କାରବାର କରିବାକୁ ସକ୍ଷମ ହୋଇଛନ୍ତି। ଉତ୍ତରାଖଣ୍ଡରେ ଶୀତକାଳୀନ ଚାରିଧାମ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁ 4 ପବିତ୍ର ଧାମର ଏହି ଅବସରରେ ଦର୍ଶନ କରିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରୁଦ୍ରପ୍ରୟାଗ ଜିଲ୍ଲାର ଓଙ୍କାରେଶ୍ୱର ମନ୍ଦିରଠାରେ ଏହି ଯାତ୍ରାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଭକ୍ତମାନଙ୍କ ସୁରୁଖୁରୁରେ ଚାରିଧାମ ଯାତ୍ରା ସମ୍ପନ୍ନ ପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ଏହି ତୀର୍ଥଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ ସୂଚନା ଦେଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ବାୟୁର ମାନ ସୂଚକାଙ୍କ ଆଜି ସକାଳ 7 ସୁଦ୍ଧା 263 ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ ବାୟୁ ପ୍ରଦୂଷଣର ମାନ 300 ସ୍ତରକୁ ଖସିଆସିଛି। ଏହି ମାନ ସୂଚକାଙ୍କ ଦିଲ୍ଲୀର ସାଦିପୁର ଷ୍ଟେସନଠାରେ 344, ଆନନ୍ଦବିହାରରେ 338, ଜାହାଙ୍ଗୀରପୁରୀରେ 314, ଦ୍ୱାରକା ସେକ୍ଟର 8 266, IGI ଏୟାରପୋର୍ଟରେ 257, ପଞ୍ଜାବୀ ବାଗରେ 288, ଆୟାନଗରରେ 226 ଓ ଲୋଧି ରୋଡ଼ରେ 158 ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଇଲାକାରେ ଆସନ୍ତା 2 ପର୍ଯ୍ୟନ୍ତ ଘନ କୁହୁଡ଼ି ଏବଂ ଧୂଆଁଳିଆ ଆକାଶ ପରିଦୃଶ୍ୟ ହେବ। ସୁଶାସନ ସପ୍ତାହ ପାଳନ ଅବସରରେ ଆସନ୍ତା 19 ଦେଶବ୍ୟାପୀ ଗାଁ ଅଭିମୁଖେ ପ୍ରଶାସନ ଶୀର୍ଷକ ଅଭିଯାନ ଆରମ୍ଭ କରାଯିବ। ଆସନ୍ତା 24 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାକୁ ସାମିଲ କରାଯିବ। ଏଥିରେ 700 ଅଧିକ ଜିଲ୍ଲାପାଳ ଅଂଶଗ୍ରହଣ କରିବେ। ଅଷ୍ଟ୍ରେଲିଆ ଆଡିଲେଡ୍ ଟେଷ୍ଟ 10 ବିଜୟୀ ହୋଇଛି। ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ସିରିଜ୍ର ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ ଜିତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ୍ 1-1 ସମାନ ସ୍ତରରେ ପହଞ୍ଚିଛି। ଭାରତ ଆଜି ତୃତୀୟ ଦିନରେ ଗତକାଲିର ଦ୍ୱିତୀୟ ଇନିଂସ ସ୍କୋର 5 128 ରନ୍ରୁ ଖେଳ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 175 ରନ୍ ସଂଗ୍ରହ କରିଥିଲା, ଫଳରେ ଟେଷ୍ଟ ମ୍ୟାଚ୍କୁ ଜିତିବା ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ମାତ୍ର 19 ଆବଶ୍ୟକତା ପଡ଼ିଥିଲା। କୌଣସି ୱିକେଟ୍ ନ ହରାଇ ଅଷ୍ଟ୍ରେଲିଆ 19 ସଂଗ୍ରହ କରି ଟେଷ୍ଟ ମ୍ୟାଚ୍କୁ ଜିତିଛି। ଚୂଡ଼ାନ୍ତ ସ୍କୋର ଭାରତ ପ୍ରଥମ ଇନିଂସ 180 ରନ୍, ଦ୍ୱିତୀୟ ଇନିଂସ 175 ରନ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 337 ରନ୍, ଦ୍ୱିତୀୟ ଇନିଂସ 19 ରନ୍ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜସ୍ଥାନ ଏବଂ ହରିୟାଣାକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସାହସ ବୀରତ୍ୱ ଏବଂ ବଳିଦାନ ବଳରେ ସୀମା ସୁରକ୍ଷା ବାହିନୀ ଦେଶର ସୁରକ୍ଷାକୁ ସୁଦୃଢ଼ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମିଆଁମାରକୁ ମାନବିକ ସହାୟତା ସ୍ୱରୂପ 2200 ଟନ୍ ଚାଉଳ ପଠାଇଲା ଭାରତ। ବିଦ୍ରୋହୀଙ୍କ ଭୟରେ ରାଜଧାନୀ ଡାମାସ୍କସ୍ ଛାଡ଼ିଲେ ସିରିଆ ରାଷ୍ଟ୍ରପତି। ଏବଂ ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ 10 ବିଜୟୀ, ସିରିଜ୍ 1-1 ସମାନ ସ୍ତରରେ ରହିଛି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।